आकाशवाणी। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ। ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା। ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ଆଳୁ ପିଆଜ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଆନ୍ତଃରାଜ୍ୟ ପରିବହନ ଉପରୁ କଟକଣା ହଟାଇଲେ ପଶ୍ଚିମବଙ୍ଗ ସରକାର। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ 2-ଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ। ଏବଂ ଆଇପିଏଲ୍ କ୍ରିକେଟରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ 2026-27 ବିପଣନ ଋତୁ ପାଇଁ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଆଜି ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଖରିଫ ଫସଲଗୁଡ଼ିକର ଏମ୍ଏସ୍ପି ବୃଦ୍ଧି କରାଯାଇଛି। ସେ କହିଛନ୍ତି, ଖରିଫ ଋତୁ ପାଇଁ ଚାଷୀମାନଙ୍କୁ ପ୍ରାୟ 2,60,000 କୋଟି ଟଙ୍କା ପ୍ରଦାନ କରାଯିବ ଏବଂ ଏହି ଋତୁରେ 824,00,000 ମେଟ୍ରିକ୍ ଟନ୍ ଶସ୍ୟ ଚାଷୀମାନଙ୍କଠାରୁ କ୍ରୟ କରାଯିବ। ବର୍ଦ୍ଧିତ ଏମ୍ଏସ୍ପି ବର୍ଗରେ ସୂର୍ଯ୍ୟମୁଖୀ ବିହନ କ୍ୱିଣ୍ଟାଲ ପିଛା ସର୍ବାଧିକ 622 ଟଙ୍କା, କପା କ୍ୱିଣ୍ଟାଲ ପିଛା 557 ଟଙ୍କା, ରାଶି କ୍ୱିଣ୍ଟାଲ ପିଛା 500 ଟଙ୍କା ବୃଦ୍ଧି ହୋଇଛି। ଗ୍ରେଡ୍ ଏ ଧାନ କ୍ୱିଣ୍ଟାଲ ପିଛା ଏମ୍ଏସ୍ପି 2,461 ଟଙ୍କା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶଙ୍କର ଜାତୀୟ ଜୋଆର କ୍ୱିଣ୍ଟାଲ ପିଛା 4,023 ଟଙ୍କା, ବାଜରା 2,900 ଟଙ୍କା ଏବଂ ହରଡ଼ର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 8,450 ଟଙ୍କା ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
ଖରିଫ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେଁ ଜିତନେ ଭି ଖରିଫ କେ କ୍ରପ୍ସ ହୈ ଉନ ସବ ମେଁ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 2,60,000 କରୋଡ ରୁପେ କିସାନୋ କୋ ପେ ଆଉଟ ଜାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824,00,000 ମେଟ୍ରିକ ଟନ ଏଲ୍ଏମ୍ଟି।
2014-15 2025-26 ଅବଧି ମଧ୍ୟରେ 14 ଖରିଫ ଫସଲ ପାଇଁ ଚାଷୀମାନଙ୍କୁ ଦିଆଯାଇଥିବା ଏମ୍ଏସ୍ପି ପରିମାଣ 18.99 ଲକ୍ଷ କୋଟି ଥିଲା, ଯାହା 2004-05 2013-14 ସମୟ ମଧ୍ୟରେ 4.75 ଲକ୍ଷ କୋଟି ଟଙ୍କା ରହିଥିଲା। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପ୍ରାୟ 20,667 କୋଟି ଟଙ୍କା ବ୍ୟୟ ଅଟକଳରେ ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ରକଳ୍ପ ଭାରତୀୟ ରେଳବାଇର ପ୍ରଥମ ସେମି ହାଇସ୍ପିଡ୍ ପ୍ରକଳ୍ପ ହେବ। ପ୍ରକଳ୍ପ 2030-31 ସୁଦ୍ଧା ସମ୍ପନ୍ନ ହେବ। କେନ୍ଦ୍ର କ୍ୟାବିନେଟ୍ ସରକାରୀ ଘରୋଇ ସହଭାଗିତା ଅଧୀନରେ ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ଏବଂ ଆଧୁନିକୀକରଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ଏହା ନାଗପୁର ବିମାନ ବନ୍ଦରକୁ ଏକ ଆଞ୍ଚଳିକ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବ। ନାଗପୁରର ଡକ୍ଟର ବାବା ସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱସ୍ତରୀୟ ବିମାନ ବନ୍ଦରରେ ପରିଣତ କରାଯିବ। ପ୍ରକଳ୍ପ ଅନ୍ତର୍ଗତ ପର୍ଯ୍ୟାୟକ୍ରମେ ବାର୍ଷିକ 30 ନିୟୁତ ଯାତ୍ରୀ ପରିଚାଳନା ଓ ମାଲ ପରିବହନ କ୍ଷମତା ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ପ୍ରୋହାହନ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3,00,000 କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଅନୁମୋଦନ କରିବାର ନିଷ୍ପତ୍ତି ଦେଶର କୋଟି କୋଟି ଖାଦ୍ୟ ଯୋଗାଣକାରୀଙ୍କୁ ସେମାନଙ୍କର ଉତ୍ପାଦର ଉଚିତ ଏବଂ ଲାଭଦାୟକ ମୂଲ୍ୟ ପାଇବା ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ନିଷ୍ପତ୍ତି ଦେଶର କୃଷକମାନଙ୍କ ଜୀବନରେ ଅଧିକ ସମୃଦ୍ଧି ଆଣିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। नीट यूजी 2026 प्रवेशिका परीक्षारे अनियमितता एवं प्रश्नपत्र प्रघट मामलें केन्द्रीय तदंत ब्यूरो सीबीआई 5 जन अभियुक्त को आज गिरफ्त करिछि। अभियुक्त मानक मध्यरे जयपुर 3 जन, गुरुग्राम जणे एवं नासिक जणे थिबा बेले अनेक संदिग्ध व्यक्ति को पचरा उचरा करा जाउछि। देशर विभिन्न स्थान में सीबीआई पक्षरु तलाशी जारी रहिछि। तलाशी एवं गिरफ्तारी समय मोबाइल फोन समेत अनेक सामग्री एवं इलेक्ट्रॉनिक उपकरण जबत कर सीबीआई राजस्थानर स्वतंत्र ऑपरेशन ग्रुप एसओजी सह समन्वय रखी एही मामलें प्राथमिक तदंत आरंभ करिथिला। मेडिकल कॉलेजगुड़िकर स्नातक पाठ्यक्रम प्रवेश चलित मास 3 तारीख में अनुष्ठित नीट यूजी 2026 प्रवेशिका परीक्षा प्रश्नपत्र प्रघट अभियोग क्रमे गतकाली एहाको बातिल करा जायथिला। सरकारंग पक्षरु अनियमिततार व्यापक तदंत सीबीआई को दायित्व हस्तांतर करा जायथिला। प्रधानमंत्री नरेन्द्र मोदी आसंता शुक्रवार दिन संयुक्त आरब एमिरेट्स यूएई नेदरलैंड स्वीडन नरवे और इटाली को 6 दिनिया गस्तरे जिबे। नूआदिल्ली में गणमाध्यम को सूचना दे वैदेशिक व्यापार मंत्रालय पश्चिम प्रांत सचिव सीबी जॉर्ज कहते पंचराष्ट्रीय गस्तर प्रथम पर्यायर श्री मोदी शुक्रवार यूएई में पहुंचे। सेठार से राष्ट्रपति शेख मोहम्मद बिन जायद अल नहियान को भेटा सह उभय नेता पारस्परिक स्वार्थ संबलित आंचलिक और आंतर्जातिक प्रसंग उपर मत विनिमय हो। गस्तर द्वितीय पर्यायर प्रधानमंत्री से ही दिन नेदरलैंड्स पहुंचा सह सेठाकर राजा विलियम अलेक्जेंडर और राणी मैक्सिमा को भेटा सह प्रधानमंत्री रब जेटेन साक्षात आलोचना कर कार्यसूची रही। गस्तर तृतीय जयरे श्री मोदी रविवार दिन स्वीडन गोथेनबर्ग गस्त करेंगे। स्वीडिश प्रतिपक्ष उलफ क्रिस्टनसन आलोचना कर उभय देश मध्य द्विपाक्षिक संपर्क समस्त दिगुड़िकर से समीक्षा करेंगे। दुई प्रधानमंत्री यूरोपीय कमिशन अध्यक्ष उर्सुला फन डेर लेन्स एक शिल्प संक्रांत यूरोपीय गोल्ड टेबुल बैठक को संबोधित करेंगे। गस्तर चतुर्थ पर्यायर प्रधानमंत्री सोमवार दिन तृतीय भारत नोर्डिक शिखर सम्मेलनी और द्विपाक्षिक आलोचना नरवे पहुंचे। गस्तर शेष पर्यायर प्रधानमंत्री मंगलवार दिन इटाली गस्त करेंगे। गस्त अवसर में श्री मोदी इटाली राष्ट्रपति सर्गियो माटारेला भेटा सह प्रधानमंत्री जर्जिया मेलोनी आलोचना करेंगे। पश्चिमबंग सरकार आलु पियाज पनीपरिया तैलबीज खाद्य शस्य पशुजात द्रव्य और अन्यान्य आवश्यक उत्पादर अंतराज्य परिवहन उपर समस्त प्रतिबंधक हटाई। पूर्वर तृणमूल कांग्रेस सरकार द्वारा यह सब् द्रव्य उपरे कटकणा लग जा फल आलु चाषी और अन्यान्य संस्थागुड़िक विपुल क्षति सही जमापड़ अन्य एक घटनाक्रम पश्चिमबंग सरकार शिक्षक निजुक्ति पौरपालिका निजुक्ति और समवाय सेवा क्षेत्र में निजुक्ति दुर्नीति सह जड़ित मामलागुड़िक केन्द्रीय तदंत ब्यूरो सीबीआई को हस्तांतर करने को निष्पत्ति नहीं। मुख्यमंत्री शुभेन्दु अधिकारी गणमाध्यम को सूचना दे कहते वर्तमान सरकार सांगठनिक दुर्नीति प्रति शून्य सहनशील नीति ग्रहण करेंगे। आसंता कालीठारु आरंभ होउथिबा दुईदिना ब्रिक्स वैदेशिक मंत्री बैठक में जोगदेवा लागि ईरान कजाकस्तान नाइजेरिया और उज्बेकिस्तान वरिष्ठ अधिकारी नूआदिल्ली में पहुंची। सेमानक मध्यरे ईरान आईनगत और अंतर्जातीय व्यापार उपवैदेशिक मंत्री डॉक्टर काजेम घारीबाबादी, कजाकस्तान प्रथम उपवैदेशिक मंत्री एरजान आसिक बाएव, नाइजेरिया वैदेशिक व्यापार मंत्रालय स्थायी सचिव राष्ट्रदूत डुनोमा उमर अहमद और उज्बेकिस्तान उपवैदेशिक मंत्री आलोएव बखरमजन जोराबोयेविच अछन्ति। केन्द्रीय माध्यमिक शिक्षा बोर्ड सीबीएसई आज द्वादश श्रेणी बोर्ड परीक्षा फलाफल घोषणा करिछि। चलित वर्ष मोट पास हार 85.20% रहिछि। झियों पास हार 88.86% थिबा बेले पुओमानक पास हार 82.13% रहिछि। वायु सीमा कटकणा एवं जेट इंधन एटीएफ मूल्य वृद्धि को दृष्टि रे रखी एयर इंडिया किछि विदेशी रूट रे अस्थायी भाबे अंतर्जातीय विमान उड़ाण ह्रास करने को निष्पत्ति नेछि। एयर इंडिया पक्षरु मिलिथिबा सूचना अनुसार दिल्ली शिकागो मुंबई न्यूयॉर्क दिल्ली सांघाई चेन्नई सिंगापुर और अन्य दुईट रूट रे विमान सेवा अस्थायी भाबे स्थगित करबाकु निष्पत्ति होइछि। आमेरिका राष्ट्रपति डोनाल्ड ट्रंप चलित सप्ताह चीन गस्तरे जाउछन्ते। तांको सह अनेक शीर्ष व्यवसायी और प्रजुक्ति विद्या अधिकारी गस्त करिबे। एक उच्चस्तरीय दुईदिनिया शिखर सम्मेलन में चीन राष्ट्रपति सी जिनपिंग को भेटिबा लागि से बेजिंग गस्त करुछन्ते। आईपीएल क्रिकेट में आज रॉयल चैलेंजर्स बेंगलुरु और कोलकाता नाइट राइडर्स मध्य मैच रायपुर शहीद वीर नारायण सिंह अंतर्जातीय स्टेडियम खेल। वर्षा जो टॉस पड़े विलंब हो। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ, ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା, ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ, ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ, ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ 2-ଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଏବଂ ଆଇପିଏଲ୍ କ୍ରିକେଟ୍ରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ସମ୍ବାଦ ଶେଷ ହେଲା।